ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସରିତା ସାହୁ। ମୁଖ୍ୟ ସମ୍ବାଦ, ଜାତୀୟ ସୁରକ୍ଷାଠାରୁ ଆରମ୍ଭ କରି କ୍ରୀଡ଼ା ବିଜ୍ଞାନ ପ୍ରୟୋଗଶାଳା ପର୍ଯ୍ୟନ୍ତ ପ୍ରତ୍ୟେକ କ୍ଷେତ୍ରରେ ଦେଶର ସ୍ଥିତି ସୁଦୃଢ଼ ହୋଇଛି, ଆକାଶବାଣୀର ମନ୍ କି ବାତ୍ରେ କହିଲେ ପ୍ରଧାନମନ୍ତ୍ରୀ। ସ୍ୱାଧୀନତା ସଂଗ୍ରାମରେ ଓଡ଼ିଶାର ପାର୍ବତୀଗିରିଙ୍କ ଅନନ୍ୟ ଯୋଗଦାନକୁ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା। ରାଜ୍ୟ ସରକାରଙ୍କ ଅନୁମୋଦନ ପରେ ଶ୍ରୀମନ୍ଦିର ରତ୍ନଭଣ୍ଡାରର ଗଣତି ମଣତି କରାଯିବ କହିଲେ ଆଇନ ମନ୍ତ୍ରୀ। ଏବଂ ଭୁବନେଶ୍ୱରଠାରେ ବୁଥ୍ ସ୍ତରୀୟ ଅଧିକାରୀଙ୍କ ସହ ଆସନ୍ତାକାଲି ଆଲୋଚନା କରିବେ ମୁଖ୍ୟ ନିର୍ବାଚନ ଆୟୁକ୍ତ। ଚଳିତ ବର୍ଷ ଜାତୀୟ ସୁରକ୍ଷାଠାରୁ ଆରମ୍ଭ କରି କ୍ରୀଡ଼ା ବିଜ୍ଞାନ ପ୍ରୟୋଗଶାଳା ପର୍ଯ୍ୟନ୍ତ ବିଭିନ୍ନ କ୍ଷେତ୍ରରେ ଦେଶ ଅନେକ ସଫଳତା ମୁହୂର୍ତ୍ତ ପ୍ରଦାନ କରିଛି, ଯାହାକୁ ନେଇ ପ୍ରତ୍ୟେକ ଭାରତୀୟ ଗର୍ବିତ। ଦେଶ ବିଭିନ୍ନ କ୍ଷେତ୍ରରେ ନିଜର ସ୍ଥିତିକୁ ସୁଦୃଢ଼ କରିପାରିଛି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମରେ ଦେଶବାସୀଙ୍କୁ ସମ୍ବୋଧନ କରି କହିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି, ଅପରେସନ୍ ସିନ୍ଦୁର ଚଳିତ ବର୍ଷ ପ୍ରତ୍ୟେକ ଭାରତୀୟଙ୍କ ପାଇଁ ଗର୍ବର ପ୍ରତୀକ ପାଲଟିଛି। ସୁରକ୍ଷା ସହିତ ଭାରତ ସାଲିସ୍ କରିନାହିଁ ବୋଲି ବିଶ୍ୱକୁ ସ୍ୱଷ୍ଟ ବାର୍ତ୍ତା ପ୍ରଦାନ କରିଛି। ସେ କହିଛନ୍ତି, ବନ୍ଦେ ମାତରମ୍ର 150ତମ ବାର୍ଷିକୀ ପାଇଁ ପ୍ରତ୍ୟେକ ଦେଶବାସୀ ସମାନ ମନୋଭାବ ଏବଂ ଉତ୍ସାହ ପ୍ରଦର୍ଶନ କରିଛନ୍ତି। ହାସ୍ଟ୍ୟାଗ୍ ବନ୍ଦେ ମାତରମ୍ 150 ପୋର୍ଟାଲରେ ବାର୍ତ୍ତା ଏବଂ ପରାମର୍ଶ ପଠାଇବାକୁ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ଅନୁରୋଧ କରିଛନ୍ତି। କ୍ରୀଡ଼ା ଦୃଷ୍ଟିରୁ ମଧ୍ୟ ଚଳିତ ବର୍ଷ ଅନେକ ସୁଖଦ ମୁହୂର୍ତ୍ତ ଆଣିଦେଇଥିଲା ବୋଲି ଶ୍ରୀ ମୋଦି କହିଛନ୍ତି। ଭାରତୀୟ ପୁରୁଷ କ୍ରିକେଟ୍ ଦଳର ଆଇସିସି ଚାମ୍ପିୟନ୍ସ ଟ୍ରଫି ଟାଇଟଲ୍ ହାସଲ, ମହିଳା କ୍ରିକେଟ୍ ଦଳ ପ୍ରଥମଥର ପାଇଁ ବିଶ୍ୱକପ୍ ଜିତିବା ଏବଂ ମହିଳା ଦୃଷ୍ଟିହୀନ କ୍ରିକେଟ୍ ଦଳ T20 ବିଜୟୀ ହେବା ଇତିହାସ ସୃଷ୍ଟି କରିଛି।
महिला क्रिकेट टीम ने पहली बार विश्व कप अपने नाम किया। भारत की बेटियों ने विमेन्स ब्लाइंड T20 वर्ल्ड कप जीतकर इतिहास रच दिया। एशिया कप T20 में भी तिरंगा शान से लहराया।
ବିଶ୍ୱ ଚାମ୍ପିୟନ୍ସିପ୍ ପ୍ରତିଯୋଗିତାରେ ପାରା ଆଥଲେଟ୍ଙ୍କ ପଦକ ଜିତିବାକୁ ପ୍ରଧାନମନ୍ତ୍ରୀ ସ୍ମରଣ କରିଛନ୍ତି। ବିଜ୍ଞାନ ଏବଂ ମହାକାଶ କ୍ଷେତ୍ରରେ ମଧ୍ୟ ଭାରତ ଚଳିତ ବର୍ଷ ନିଜର ଉତ୍କର୍ଷ ପ୍ରତିପାଦନ କରିଛି। ଗ୍ରୁପ୍ କ୍ୟାପ୍ଟେନ୍ ଶୁଭାଂଶୁ ଶୁକ୍ଲା ପ୍ରଥମ ଭାରତୀୟ ଭାବେ ଅନ୍ତର୍ଜାତୀୟ ମହାକାଶ ଷ୍ଟେସନରେ ପହଞ୍ଚିଥିଲେ। ପରିବେଶ ସଂରକ୍ଷଣ ଓ ବନ୍ୟପ୍ରାଣୀ ସୁରକ୍ଷା ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ କହିଛନ୍ତି, ଭାରତରେ ଚିତାବାଘଙ୍କ ସଂଖ୍ୟା 30ରୁ ଅଧିକ ହୋଇଛି। ପ୍ରୟାଗରାଜର ମହାକୁମ୍ଭ ମେଳାର ସ୍କୃତିଚାରଣ କରି ପ୍ରଧାନମନ୍ତ୍ରୀ କହିଛନ୍ତି, ବିଶ୍ୱାସ ସଂସ୍କୃତି ଏବଂ ଭାରତର ଅନନ୍ୟ ଐତିହ୍ୟର ଚଳିତ ବର୍ଷ ସମନ୍ୱୟ ଘଟିଛି। ବର୍ଷ ଶେଷ ଭାଗରେ ମଧ୍ୟ ଅଯୋଧ୍ୟା ରାମ ମନ୍ଦିରରେ ଧ୍ୱଜାରୋହଣ ସମାରୋହ ପ୍ରତ୍ୟେକ ଭାରତୀୟଙ୍କୁ ଗର୍ବିତ କରିଛି। ସ୍ୱଦେଶୀ ପ୍ରତି ଲୋକଙ୍କ ଉତ୍ସାହ ବୃଦ୍ଧି ପାଉଥିବା ନେଇ ଶ୍ରୀ ମୋଦି ସନ୍ତୋଷ ବ୍ୟକ୍ତ କରିଛନ୍ତି। ବିକଶିତ ଭାରତ ସ୍ୱପ୍ନ ପୂରଣ ଦିଗରେ ଏହା ଗୁରୁତ୍ୱପୂର୍ଣ୍ଣ ସାବ୍ୟସ୍ତ ହେବ ବୋଲି ସେ ଆଶା ବ୍ୟକ୍ତ କରିଛନ୍ତି। ପ୍ରତ୍ୟେକ କ୍ଷେତ୍ରରେ ଭାରତର ଯୁବଶକ୍ତିଙ୍କ ଯୋଗଦାନ ବିଶ୍ୱସ୍ତରରେ ଭାରତ ଉପରେ ଆଶା ଏବଂ ବିଶ୍ୱାସକୁ ବୃଦ୍ଧି କରିପାରିଛି। ବିଜ୍ଞାନ, ଉଦ୍ଭାବନ ଓ ପ୍ରଯୁକ୍ତିବିଦ୍ୟା ପ୍ରସାର କ୍ଷେତ୍ରରେ ଭାରତର ସଫଳତା ବିଶ୍ୱର ଅନ୍ୟ ରାଷ୍ଟ୍ରଗୁଡ଼ିକୁ ପ୍ରଭାବିତ କରୁଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ବିକଶିତ ଭାରତ ଯୁବ ନେତୃତ୍ୱ ଆଲୋଚନାର ଦ୍ୱିତୀୟ ସଂସ୍କରଣର ଆୟୋଜନ ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ କହିଛନ୍ତି, ଆସନ୍ତା ମାସ 12 ତାରିଖରେ ସ୍ୱାମୀ ବିବେକାନନ୍ଦଙ୍କ ଜନ୍ମବାର୍ଷିକୀ ଜାତୀୟ ଯୁବ ଦିବସ ପାଳନ ଅବସରରେ ଏହା ଆୟୋଜନ କରାଯିବ। ନିକଟରେ ଶେଷ ହୋଇଥିବା ସ୍ମାର୍ଟ ଇଣ୍ଡିଆ ହାକାଥନ୍ 2025 ସମ୍ପର୍କରେ ଆଲୋଚନା କରି ପ୍ରଧାନମନ୍ତ୍ରୀ କହିଛନ୍ତି, 80ରୁ ଅଧିକ ସରକାରୀ ବିଭାଗର 270ରୁ ଉର୍ଦ୍ଧ୍ୱ ସମସ୍ୟା ସମାଧାନ ଦିଗରେ ଏହି ଅବସରରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଗତ 8 ବର୍ଷ ମଧ୍ୟରେ 13 ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ଏବଂ 6000ରୁ ଅଧିକ ଶିକ୍ଷାନୁଷ୍ଠାନ ସ୍ମାର୍ଟ ଇଣ୍ଡିଆ ହାକାଥନ୍ରେ ଅଂଶଗ୍ରହଣ କରିଛନ୍ତି। ପରବର୍ତ୍ତୀ ପିଢ଼ି ଭାରତୀୟ ସଂସ୍କୃତିର ମୂଳା ଆଧାର ଭିତ୍ତିରେ ନୂତନ ଚିନ୍ତାଧାରା ଏବଂ ପଦ୍ଧତିର ସହ ଆଗକୁ ବଢ଼ୁଥିବା ନେଇ ପ୍ରଧାନମନ୍ତ୍ରୀ ଆନନ୍ଦ ପ୍ରକାଶ କରିଛନ୍ତି। ଦେଶ ଆସନ୍ତା ମାସରେ 77ତମ ଗଣତନ୍ତ୍ର ଦିବସ ପାଳନ କରିବ। ଏହି ଅବସରରେ ସ୍ୱାଧୀନତା ସଂଗ୍ରାମୀ ଏବଂ ସମ୍ଭିଧାନ ନିର୍ମାତାଙ୍କ ପ୍ରତି ସମଗ୍ର ଦେଶ କୃତଜ୍ଞତା ଜଣାଇବ। ଦେଶର ପ୍ରତ୍ୟେକ ଅଞ୍ଚଳର ଲୋକ ସ୍ୱାଧୀନତା ସଂଗ୍ରାମରେ ଯୋଗ ଦେଇଥିଲେ। ସ୍ୱାଧୀନତା ସଂଗ୍ରାମରେ ଓଡ଼ିଶାର ପାର୍ବତୀଗିରିଙ୍କର ଭୂମିକାକୁ ପ୍ରଧାନମନ୍ତ୍ରୀ ପ୍ରଶଂସା କରିଛନ୍ତି। ଶ୍ରୀ ମୋଦି କହିଛନ୍ତି, ମାତ୍ର 16 ବର୍ଷ ବୟସରେ ଭାରତ ଛାଡ଼ ଆନ୍ଦୋଳନରେ ପାର୍ବତୀଗିରି ଯୋଗ ଦେଇଥିଲେ। ପରେ ସମାଜସେବା ଏବଂ ଆଦିବାସୀମାନଙ୍କ କଲ୍ୟାଣ ପାଇଁ ସେ ନିଜ ଜୀବନକୁ ଉତ୍ସର୍ଗ କରିଥିଲେ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ସ୍ୱାଧୀନତା ସଂଗ୍ରାମୀ ପାର୍ବତୀଗିରିଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇ ପ୍ରଧାନମନ୍ତ୍ରୀ କହିଛନ୍ତି,
आजादी के आंदोलन में देश के हर हिस्से के लोगों ने अपना योगदान दिया है। ऐसी ही एक स्वतंत्रता सेनानी है ओडिशा की पार्वती गिरी जी। उन्होंने 16 वर्ष की आयु में भारत छोड़ो आंदोलन में हिस्सा लिया था। पार्वती गिरी जी ने अपना जीवन समाज सेवा और जनजातीय कल्याण को समर्पित कर दिया था। मुं पार्वती गिरी जी को श्रद्धांजलि अर्पण करूची।
जानुआरी 2026 तांकर जन्म शतवार्षिकी पालन करा तांकर प्रेरणादायक जीवन प्रत्येक पीढ़ी को मार्गदर्शन करिबो बोली प्रधानमंत्री कहिसंती। प्रधानमंत्री सुस्थ जीवनशैली आपणेबा एवं फिट इंडिया अभियान रे शामिल हेबाकु देशवासीको आह्वान करिसंती। 2025 मसियार सफलतागुडिक भारतर सामंत शक्तिर प्रमाण ओ 2026 मसिया नूतन लक्ष्य संकल्प ओ आत्मविश्वासर सह अग्रसर हेबार वर्ष हेबो बोली प्रधानमंत्री कहिसंती। प्रधानमंत्रीको मन की बात कार्यक्रमर सीधा प्रसारण भद्रक जिल्लार सांसद अभिमन्यु सेठी विधायक सीतांशु शेखर महापात्रंकु समेत पंचायतवासी सुनिछंती। आपणमाने आंचलिक संवाद सुनिछंती आकाशवाणी कटक केन्द्ररो। ପୁରୀ ଶ୍ରୀମନ୍ଦିର ରତ୍ନଭଣ୍ଡାରର ଗଣତି ମଣତି ରାଜ୍ୟ ସରକାରଙ୍କ ଅନୁମୋଦନ ପରେ କରାଯିବ ବୋଲି ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି। ଏ ସମ୍ପର୍କିତ ଉଚ୍ଚସ୍ତରୀୟ କମିଟିର ବୈଠକ ନିଷ୍ପତ୍ତି ଅନୁସାରେ ମହାପ୍ରଭୁଙ୍କର ନୀତିକାନ୍ତିରେ ବ୍ୟାଘାତ ନ ଘଟି ତିନୋଟି ପର୍ଯ୍ୟାୟରେ ଗଣତି ମଣତି କରାଯିବ। ଏ ସମ୍ପର୍କରେ ସୂଚନା ଦେଇ ଆଇନମନ୍ତ୍ରୀ କହିଛନ୍ତି
ଏସ୍ଓପି ଅଲମୋଷ୍ଟ ଗୋଟେ ଫାଇନାଲ ଷ୍ଟେଜ୍ରେ ଅଛି। ସେ ବାବଦରେ ବି ଗତକାଲି ହାଇଲେବୁଲ କମିଟିରେ ସମ୍ପୂର୍ଣ୍ଣ ଆଲୋଚନା ହୋଇଛି। ଥରେ ସେ ଏସ୍ଓପି ସରକାରଙ୍କ ପାଖକୁ ଆସିଲା ପରେ ଆମେ ତା ଆପ୍ରୁଭାଲ ସରକାର ଦେଲା ପରେ ତୁରନ୍ତ ଗଣତି ମଣତିର ଯେଉଁ ପ୍ରକ୍ରିୟା ସେ ପ୍ରକ୍ରିୟା ଆରମ୍ଭ ହେବାକୁ ଏକ ରାସ୍ତା ଖୋଲିବ। ମହାପ୍ରଭୁଙ୍କର ନୀତିକାନ୍ତିରେ କୌଣସି ବାଧାବିଘ୍ନ ନ ହୋଇକି ଏ ଗଣତି ମଣତିର ପ୍ରକ୍ରିୟା ହେବ।
ପ୍ରଥମ ପର୍ଯ୍ୟାୟରେ ଚଳନ୍ତି ରତ୍ନଭଣ୍ଡାରର ଗଣତି ମଣତି, ପରବର୍ତ୍ତୀ ପର୍ଯ୍ୟାୟରେ ବାହାର ରତ୍ନଭଣ୍ଡାର ଓ ଶେଷ ପର୍ଯ୍ୟାୟରେ ଭିତର ରତ୍ନଭଣ୍ଡାରରେ ଗଚ୍ଛିତ ଅଳଙ୍କାରଗୁଡ଼ିକର ଗଣତି ମଣତି କରାଯିବ। ଭିତର ରତ୍ନଭଣ୍ଡାରର ଗଣତି ମଣତି ସମୟରେ ପରିଚାଳନା କମିଟିର ସେବକ ପ୍ରତିନିଧି, ଜଣେ ବଣିଆ ସେବକ, ଆର୍ବିଆଇର ଜଣେ ପ୍ରତିନିଧି ଉପସ୍ଥିତ ରହିବେ। ଭିତର ରତ୍ନଭଣ୍ଡାରର ଗଣତି ମଣତି ଶେଷ ପରେ ରତ୍ନଭଣ୍ଡାର ଚାବି ଜିଲ୍ଲା ଟ୍ରେଜେରୀରେ ରଖାଯିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ମିଳିଛି। ଏନେଇ ମାର୍ଗଦର୍ଶିକା ପ୍ରସ୍ତୁତ କରାଯାଇଛି। ଶ୍ରୀମନ୍ଦିର ରତ୍ନଭଣ୍ଡାରରେ ଥିବା ସୁବର୍ଣ୍ଣ ଅଳଙ୍କାରର ମେଳକ କରାଯିବା ସହ ଗଣତି ମଣତି କରାଯିବ। ଭାରତର ମୁଖ୍ୟ ନିର୍ବାଚନ ଆୟୁକ୍ତ ଜ୍ଞାନେଶ କୁମାର ଆସନ୍ତାକାଲି ଭୁବନେଶ୍ୱରଠାରେ ବୁଥ୍ସ୍ତରୀୟ ଅଧିକାରୀମାନଙ୍କ ସହ ନିର୍ବାଚନ ସମ୍ପର୍କିତ ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରିବେ। ଖୋର୍ଦ୍ଧା ଏବଂ କଟକ ଜିଲ୍ଲାର ପ୍ରାୟ 800 ବୁଥ୍ସ୍ତରୀୟ ଅଧିକାରୀ ଏନେଇ ଆଲୋଚନାରେ ଅଂଶଗ୍ରହଣ କରିବେ। ଶ୍ରୀ କୁମାର ରାଜ୍ୟର ମୁଖ୍ୟ ନିର୍ବାଚନ ଅଧିକାରୀ, ନିର୍ବାଚନ କାର୍ଯ୍ୟରେ ସମ୍ପୃକ୍ତ କର୍ମଚାରୀଙ୍କ ସହିତ ତୃଣମୂଳ ସ୍ତରରେ ନିର୍ଭୁଲ ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା ସମ୍ପର୍କରେ ଆଲୋଚନା କରିବେ। ତୃତୀୟ ପର୍ଯ୍ୟାୟ ସ୍ୱତନ୍ତ୍ର ଭୋଟର ତାଲିକା ସଂଶୋଧନ ପୂର୍ବରୁ ରାଜ୍ୟକୁ ମୁଖ୍ୟ ନିର୍ବାଚନ ଆୟୁକ୍ତଙ୍କ ଗସ୍ତ ଗୁରୁତ୍ୱପୂର୍ଣ୍ଣ। ଶ୍ରୀ କୁମାର ଆଜି ପୁରୀର ଐତିହ୍ୟ କଳାଗ୍ରାମ ରଘୁରାଜପୁର ପରିଦର୍ଶନ କରିଛନ୍ତି। ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଆର୍ ସନ୍ତ ଗୋପାଳନ, ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା ପ୍ରମୁଖ ରଘୁରାଜପୁରର ପଟ୍ଟଚିତ୍ର ପ୍ରସ୍ତୁତି ସମ୍ପର୍କରେ ନିର୍ବାଚନ ଆୟୁକ୍ତ ଶ୍ରୀ କୁମାରଙ୍କୁ ଅବଗତ କରାଇଥିଲେ। ପରେ ଶ୍ରୀ କୁମାର ଗୋଟିପୁଅ ନୃତ୍ୟ ଦେଖି ଓଡ଼ିଶାର ପାରମ୍ପରିକ କଳା, ଶିଳ୍ପୀ ଓ କଳାକାର ନମସ୍ୟ ବୋଲି କହିଥିଲେ। ବରଗଡ଼ର ବିଶ୍ୱପ୍ରସିଦ୍ଧ ଧନୁଯାତ୍ରାର ପଞ୍ଚମ ଦିବସରେ ଆଜି ଜରାସନ୍ଧ ସହ ଯୁଦ୍ଧ, ହେତି ପ୍ରହେତିଙ୍କ ବିବାହ, ରାକ୍ଷସ ରାକ୍ଷସୀଙ୍କ ନିଧନ ଖବର, କାଳୀୟ ଦଳନ, ବିଶ୍ୱରୂପ ଦର୍ଶନ ଆଦି କାର୍ଯ୍ୟକ୍ରମ ଅଭିନୀତ ହେବ। ଚଳିତ ବର୍ଷ ଆକର୍ଷଣୀୟ ସାଜସଜ୍ଜା ଦର୍ଶକମାନଙ୍କୁ ବିଭୋର କରିଛି ବୋଲି ବରଗଡ଼ ଧନୁଯାତ୍ରାର ସହ ଆୟୋଜକ କହିଛନ୍ତି।
ଏଥର ଗୁଡ଼ାଏ ପରିବର୍ତ୍ତନ ଆସିଛି ଧନୁଯାତ୍ରାରେ, ଆଦରବାଚ କୁହନ୍ତୁ, ରଙ୍ଗମହଲ କୁହନ୍ତୁ, ଏବଂ ବିଭିନ୍ନ ପ୍ରକାର ଯୋଉ ମୀନା ବଜାର ଆସେ ସେଗୁଡ଼ାକରେ ବହୁତ ଗୁଡ଼ାଏ ପରିବର୍ତ୍ତନ ହେଇଛି। ରୋଡ୍ ରାସ୍ତା ୱାଇଡ଼ନିଂ ହେଇଛି, ଲୋକ ଆଗେ ଯୋଉ ଅସୁବିଧା ଭୋଗ କରୁଥିଲେ ବର୍ତ୍ତମାନ ସେଥିରେ ସେ ବହୁତ ସୁନ୍ଦର ଭାବରେ ଏନ୍ଜୟ କରିଛନ୍ତି। ଏତେ ସୁନ୍ଦର ଆୟୋଜନ ହେଇଛି, ଦର୍ଶକ ମାନେ ଏଥର ତାର ଯୋଉ ପ୍ରକାର ଆରେଞ୍ଜମେଣ୍ଟ ହେଇଛି, ଇଭିନ୍ କଂସରେ ଯୋଉ ଏଟା ବି ଏନ୍ଜୟ କରିପାରୁଛନ୍ତି, ତା ସହିତ ସାଂସ୍କୃତିକ କାର୍ଯ୍ୟକ୍ରମ ବି ମନଭରି ଉପଭୋଗ କରୁଛନ୍ତି।
ନୟାଗଡ଼ ଜିଲ୍ଲା ମହୋତ୍ସବର ଚତୁର୍ଥ ସନ୍ଧ୍ୟାରେ ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ଯୋଗଦେଇ ରଘୁ ଦିବାକର ପଠାଣି ସାମନ୍ତଙ୍କ ପାଇଁ ନୟାଗଡ଼ବାସୀ ଗର୍ବିତ ବୋଲି କହିଛନ୍ତି। ରାଜ୍ୟ ସରକାରଙ୍କ ପ୍ରୟାସ ଯୋଗୁଁ ନୟାଗଡ଼ରେ ଥିବା ବିଭିନ୍ନ ପର୍ଯ୍ୟଟନ କ୍ଷେତ୍ରର ଅଭିବୃଦ୍ଧି ଘଟିଛି। ମହୋତ୍ସବ ଅବସରରେ ସ୍ଥାନୀୟ କଳାକାରଙ୍କ ଦ୍ୱାରା ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ମୁଖ୍ୟ ସମ୍ବାଦ ପୁଣି ଥରେ। ଜାତୀୟ ସୁରକ୍ଷାଠାରୁ ଆରମ୍ଭ କରି କ୍ରୀଡ଼ା, ବିଜ୍ଞାନ, ପ୍ରୟୋଗଶାଳା ପର୍ଯ୍ୟନ୍ତ ପ୍ରତ୍ୟେକ କ୍ଷେତ୍ରରେ ଦେଶର ସ୍ଥିତି ସୁଦୃଢ଼ ହୋଇଛି, ଆକାଶବାଣୀର ମନ୍ କି ବାତ୍ରେ କହିଲେ ପ୍ରଧାନମନ୍ତ୍ରୀ। ସ୍ୱାଧୀନତା ସଂଗ୍ରାମରେ ଓଡ଼ିଶାର ପାର୍ବତୀଗିରିଙ୍କ ଅନନ୍ୟ ଯୋଗଦାନକୁ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା। ରାଜ୍ୟ ସରକାରଙ୍କ ଅନୁମୋଦନ ପରେ ଶ୍ରୀମନ୍ଦିର ରତ୍ନଭଣ୍ଡାରର ଗଣତି ମଣତି କରାଯିବ କହିଲେ ଆଇନମନ୍ତ୍ରୀ। ଏବଂ ଭୁବନେଶ୍ୱରଠାରେ ବୁଥ୍ ସ୍ତରୀୟ ଅଧିକାରୀଙ୍କ ସହ ଆସନ୍ତାକାଲି ଆଲୋଚନା କରିବେ ମୁଖ୍ୟ ନିର୍ବାଚନ ଆୟୁକ୍ତ। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ସମ୍ବାଦ ଆପଣମାନେ ଶୁଣିପାରିବେ ସନ୍ଧ୍ୟା 6:45।